ਆਕਾਸ਼ਵਾਣੀ ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ଜନକଲ୍ୟାଣ କେନ୍ଦ୍ରିତ ବିକାଶ ପ୍ରତି ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ରେ 6,405 କୋଟି ଟଙ୍କାର 2 ରେଳ ପ୍ରକଳ୍ପ ଅନୁମୋଦିତ। ଭାରତ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କଲେ ବୈଦେଶିକ ମନ୍ତ୍ରୀ। ପେନ୍ସନଭୋଗୀଙ୍କ ଅଭିଯୋଗ ସମାଧାନ ପାଇଁ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ 2.0 ଅଭିଯାନ ଏବଂ ଶ୍ରୀକ୍ଷେତ୍ର ପୁରୀରେ ଆଜି ଶ୍ରଦ୍ଧାଳୁମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ସଂଖ୍ୟକ ନାଗରିକଙ୍କ ନିକଟରେ ପହଞ୍ଚିବା ଲାଗି ବିଭିନ୍ନ ଜନ ଉପଯୋଗୀ ଯୋଜନା ସୁନିଶ୍ଚିତ କରିବା ଏବଂ ଜନକଲ୍ୟାଣ କେନ୍ଦ୍ରିତ ବିକାଶ ପ୍ରତି ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି। ଆନ୍ତର୍ଜାତିକ ଶ୍ରମ ସଂଗଠନର ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତର ସାମାଜିକ ସୁରକ୍ଷା ପରିସର 2015 19% ଥିବାବେଳେ ଏହା 2025 64.3%କୁ ବୃଦ୍ଧି ପାଇଛି। ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ପୋଷ୍ଟର ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳ ପଦକ୍ଷେପ ଏବଂ ଲୋକଙ୍କ ଦ୍ୱାରା ଏହାର ଆଦୃତକୁ ଭୂୟସୀ ପ୍ରଶଂସା କରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଆଜି ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ 6,405 କୋଟି ଟଙ୍କା ମୂଲ୍ୟର 2 ପ୍ରକଳ୍ପ ଅନୁମୋଦିତ ହୋଇଛି। ଏହି ପ୍ରକଳ୍ପ ମଧ୍ୟରେ 3,063 କୋଟି ଟଙ୍କା ମୂଲ୍ୟର କୋଡର୍ମା ବାର୍କାକାନା ରେଳ ଲାଇନ୍ ଦୋହରୀକରଣ ଏବଂ 3,342 କୋଟି ଟଙ୍କା ମୂଲ୍ୟର ବାଲ୍ଲାରୀ ଚିକ୍ଜାଜୁର ରେଳ ଲାଇନ୍ ଦୋହରୀକରଣ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 133 କିଲୋମିଟର ଦୀର୍ଘତା ବିଶିଷ୍ଟ କୋଡର୍ମା ବାର୍କାକାନା ଦୋହରୀକରଣ ପ୍ରକଳ୍ପ 938 ଗ୍ରାମର 15 ଲକ୍ଷ ଲୋକଙ୍କୁ ରେଳ ସେବା ପ୍ରଦାନ କରିବ। ଗ୍ରାମଗୁଡ଼ିକ ମଧ୍ୟରେ ସଂଯୋଗ ସ୍ଥାପନ କରିବ। ଝାଡ଼ଖଣ୍ଡ କୋଡର୍ମା ଛତ୍ରା ହଜାରିବାଗ ଏବଂ ରାମଗଡ଼ ଆଦି ଜିଲ୍ଲାଗୁଡ଼ିକ ମଧ୍ୟରେ ଏହି ପ୍ରକଳ୍ପ ଯୋଗାଯୋଗ ସ୍ଥାପନ କରିବ। ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା ନିର୍ମିତ ରେଳ ଲାଇନ୍ ଝାଡ଼ଖଣ୍ଡର ବୃହତ୍ କୋଇଲା ଉତ୍ପାଦନ ଅଞ୍ଚଳ ଦେଇ ଗତି କରିବ। ସେ କହିଛନ୍ତି, 185 କିଲୋମିଟର ଦୀର୍ଘ ବିଶିଷ୍ଟ ବାଲ୍ଲାରୀ ଚିକ୍ଜାଜୁର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପ ମାଙ୍ଗାଲୋର ବନ୍ଦରରୁ ସିକନ୍ଦରାବାଦକୁ ସଂଯୋଗ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ଲୁହାପଥର, କୋଇଲା, ଇସ୍ପାତ ଏବଂ ସାର ବିଭିନ୍ନ ସ୍ଥାନକୁ ପରିବହନ ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ବାଲ୍ଲାରୀ ଚିକ୍ଜାଜୁର ଇଏ ଆନ୍ଧ୍ରପ୍ରଦେଶ ଅର୍ ପ୍ରାଇମାରିଲି କର୍ଣ୍ଣାଟକ ମେ ୟେ ପ୍ରୋଜେକ୍ଟ ଏ ବହୁତ ଲମ୍ବା ପ୍ରୋଜେକ୍ଟ 185 କିଲୋମିଟର କି ଡବ୍ଲିଂ ହେ 3,342 କରୋଡ଼ ରୁପିଜ କା ପ୍ରୋଜେକ୍ଟ ହେ। ସାଉଥ ୱେଷ୍ଟର୍ନ ଏରିଆ Mangalore port is the most important port. It will basically connect the hinterland efficiently with the Mangalore port. Ballari Chikjajur, this means a lot of traffic which comes from parts of Andhra all the way up to Secunderabad, Hyderabad. Wahan se ek west coast pe port ko connectivity milegi. Is line ke pura hone se Mangalore port bhi available ho jayega.
Ehi sabu prakalpa agami 3 barsha madhyare sampurna karajiyo boli se suchana deichanti. Ehi 2 prakalpa Jharkhand, Karnataka ebong Andhra Pradesh ro 7 jilla madhyandei କାର୍ଯ୍ୟକାରୀ ହେବ। ଏହି 2 ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ଭାରତୀୟ ରେଳବାଇ ନେଟୱାର୍କ 318 କିଲୋମିଟରକୁ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି 1,400 ଗ୍ରାମ ମଧ୍ୟରେ 2 ପ୍ରକଳ୍ପ ସଂଯୋଗ ସ୍ଥାପନ କରିବ, ଫଳରେ 28 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହାଦ୍ୱାରା ଉପକୃତ ହୋଇପାରିବେ। ପ୍ରକଳ୍ପ ଦ୍ୱାରା ନିର୍ମାଣ କାର୍ଯ୍ୟ ବେଳେ 108 ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ କର୍ମନିଯୁକ୍ତି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ତୃତୀୟ ପାଳି ଅବଧି ମଧ୍ୟରେ 4,58,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ ସାଧିତ ହୋଇଛି, ଫଳରେ ପରିବହନ ଏବଂ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରାଯାଇପାରିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ତତ୍କାଳ ଟିକେଟ୍ ବୁକିଂ ପାଇଁ ନୂଆ ନିୟମ ଧାର୍ଯ୍ୟ କରାଯାଇଛି। IRCTC ୱେବ୍ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ ତତ୍କାଳ ଟିକେଟ୍ ବୁକିଂ କରୁଥିବା ଉପଭୋକ୍ତାଙ୍କ ପାଇଁ ନିଜ ଆକାଉଣ୍ଟ ନମ୍ବରକୁ ଆଧାର ସହ ଯୋଡ଼ିବା ବାଧ୍ୟତାମୂଳକ କରାଯାଇଛି। ତତ୍କାଳ ଟିକେଟ୍ ବୁକିଂ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା ଏବଂ ଯାତ୍ରୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ନୂଆ ନିୟମ ଧାର୍ଯ୍ୟ କରାଯାଇଛି। ଏହା ଆସନ୍ତା ମାସ 1 କାର୍ଯ୍ୟକାରୀ ହେବ। ନୂଆ ନିୟମରେ ଆଧାର ଭିତ୍ତିକ OTP ପ୍ରାମାଣୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଜୁଲାଇ ମାସ 15 କାର୍ଯ୍ୟକାରୀ କରାଯିବ। ଏଜେଣ୍ଟ ଦ୍ୱାରା ତତ୍କାଳ ଟିକେଟ୍ ବୁକିଂ କରାଗଲେ OTP ପ୍ରାମାଣୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ୟୁରୋପ ସଂସଦର ଅଧ୍ୟକ୍ଷ ରବର୍ଟ ମେଟସୋଲାଙ୍କ ସହ ବ୍ରସେଲ୍ସଠାରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବହୁବାଦ ଉପରେ ପ୍ରତିଷ୍ଠିତ ଭାରତ ୟୁରୋପୀୟ ସଂଘ ସମ୍ପର୍କ ସୁଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ବୈଠକ ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ସେ ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା ଏବଂ ସୁରକ୍ଷା ଉପରେ ଭାରତ ୟୁରୋପୀୟ ସଂଘ ଭାଗିଦାରୀ ସମ୍ପର୍କକୁ ତ୍ୱରାନ୍ୱିତ କରିବା ନେଇ ସକାରାତ୍ମକ ମନୋଭାବ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ରଣନୈତିକ ଭାଗିଦାରୀ ସମ୍ପର୍କ ସୁଦୃଢ଼ ହୋଇପାରିଛି। ଚଳିତ ବର୍ଷ ଫେବୃଆରୀରେ ୟୁରୋପୀୟ ସଂଘ କମିଶନରଙ୍କ ଭାରତ ଗସ୍ତ ସମୟରେ ଦ୍ୱିପକ୍ଷୀୟ ମଧ୍ୟରେ ପ୍ରଥମ ସମ୍ପର୍କ ସ୍ଥାପିତ ହୋଇଥିଲା। ଶ୍ରୀ ଜୟଶଙ୍କର ବାଣିଜ୍ୟ ଏବଂ ଅର୍ଥନୈତିକ ନିରାପତ୍ତାର ୟୁରୋପୀୟ କମିଶନର ମାରୁସ ସେଫକୋଭିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବ୍ୟାପକ ସମତୁଲ ଏବଂ ଅର୍ଥପୂର୍ଣ୍ଣ ମୁକ୍ତ ବାଣିଜ୍ୟ ବୁଝାମଣା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଭାରତ ଏବଂ ଆରବ ଏମିରେଟ୍ସ ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସେ ଆବୁଧାବିଠାରେ ଗତକାଲି ଆରବ ଏମିରେଟ୍ସର ଆନ୍ତର୍ଜାତିକ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ସାଂସ୍କୃତିକ, ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ବହୁମୁଖୀ ଦ୍ୱିପାକ୍ଷିକ ସମ୍ପର୍କକୁ ବ୍ୟାପକ କରିବା ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଛି। ଦ୍ୱିପକ୍ଷୀୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ କରିବା ନେଇ ଉଭୟ ସହମତି ପ୍ରକାଶ କରିଛନ୍ତି। ବୈଦେଶିକ ସଚିବ ଶ୍ରୀ ମିଶ୍ରୀ ଆରବ ଏମିରେଟ୍ସ ନେତୃବୃନ୍ଦଙ୍କ ପହଲଗାମରେ ସନ୍ତାସବାଦୀ ଆକ୍ରମଣ ସମ୍ପର୍କରେ ଆଭିମୁଖ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେହିପରି ଶ୍ରୀ ମିଶ୍ରୀ ଆରବ ଏମିରେଟ୍ସର ଅନ୍ୟ ଜଣେ ମନ୍ତ୍ରୀ ଶେଖ୍ ନାହାନ୍ ବିନ୍ ମୁବାରକ ଅଲ୍ ନାହାନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପରିବାର ପେନ୍ସନ୍ଭୋଗୀ ଏବଂ ଅତି ବରିଷ୍ଠ ପେନ୍ସନ୍ଭୋଗୀଙ୍କ ଅଭିଯୋଗ ସମାଧାନ ପାଇଁ ଆସନ୍ତା ଜୁଲାଇ ମାସରୁ ଏକ ମାସ ବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ 2.0 ଆରମ୍ଭ କରିବେ। 2,210 ଜଣ ପେନ୍ସନ୍ ଭୋଗୀ ଏହି ଅଭିଯାନ ମାଧ୍ୟମରେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ସଚିବଙ୍କ ଅଧ୍ୟକ୍ଷତାରେ ନୋଡାଲ ଅଫିସରମାନଙ୍କ ବୈଠକ ଅନୁଷ୍ଠିତ ହୋଇ ପେନ୍ସନ୍ ଭୋଗୀଙ୍କ ଅଭିଯୋଗ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ପେନ୍ସନ୍ ଭୋଗୀମାନଙ୍କ ଅଭିଯୋଗର ସରଳ ଏବଂ ତୁରନ୍ତ ସମାଧାନ ପାଇଁ ସ୍ୱତନ୍ତ୍ର ଅଭିଯାନ 2.0 ନିମନ୍ତେ ମାର୍ଗଦର୍ଶିକା ଜାରି କରାଯାଇଛି। ରୁଷ ରାଷ୍ଟ୍ରପତିଙ୍କ ସହାୟକ ଭ୍ଲାଦିମିର୍ ମେଡିନେସ୍କି କହିଛନ୍ତି, ମସ୍କୋ ଶାନ୍ତି ଚାହୁଁଥିବା ବେଳେ ୟୁକ୍ରେନ୍ ପଶ୍ଚିମ ଦେଶଗୁଡ଼ିକ ତରଫରୁ ଚଳାଇଥିବା ଛାୟା ଯୁଦ୍ଧକୁ ବନ୍ଦ କରିବା ଆବଶ୍ୟକ। ପଶ୍ଚିମ ଦେଶଗୁଡ଼ିକର ଉପଦେଶକୁ ବାଦ୍ ଦେଇ ୟୁକ୍ରେନ୍ ନିଜର ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଲେ ଉଭୟ ପକ୍ଷକୁ ସୁହାଇଲା ପରି ଏକ ବୁଝାମଣା ହୋଇପାରିବ ବୋଲି ମେଡିନେସ୍କି କହିଛନ୍ତି। ପଶ୍ଚିମ ଦେଶଗୁଡ଼ିକର ସ୍ୱାର୍ଥ ପାଇଁ କାର୍ଯ୍ୟ କଲେ ଏହାର ପରିଣାମ ୟୁକ୍ରେନ୍ ଭୋଗିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଆମେରିକା ପ୍ରତିରକ୍ଷା ସଚିବ ପେଟେ ହେକ୍ସେଥ୍ ଘୋଷଣା କରିଛନ୍ତି, ଆସନ୍ତା ବର୍ଷଠାରୁ ଟ୍ରମ୍ପ ପ୍ରଶାସନ ୟୁକ୍ରେନ୍ ପାଇଁ ସାମରିକ ବଜେଟ୍ ହ୍ରାସ କରିବ। ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଆମେରିକା ବିଶ୍ୱାସ କରେ ବୋଲି ସେ କହିଛନ୍ତି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀରେ ଶ୍ରୀଜୀଉମାନେ ସ୍ନାନ ବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଗଜାନନ ବା ହାତୀ ବେଶରେ ଦର୍ଶନ ଦେଉଛନ୍ତି। ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଅନବସର ନୀତି ଆରମ୍ଭ ହେବା ସହ ପଟ୍ଟିଦିଅଁ ପୂଜା ପାଇବେ। ଏହି ଅବସରରେ ଆସନ୍ତାକାଲିଠାରୁ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ଆରମ୍ଭ ହେବ। ଆଜି ଭୋର 5:30 ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହେବା ପରେ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜନକଲ୍ୟାଣ କେନ୍ଦ୍ରିତ ବିକାଶ ପ୍ରତି ସରକାର ପ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ରେ 6,405 କୋଟି ଟଙ୍କାର 2 ରେଳ ପ୍ରକଳ୍ପ ଅନୁମୋଦିତ ଏବଂ ଶ୍ରୀକ୍ଷେତ୍ର ପୁରୀରେ ଆଜି ଶ୍ରଦ୍ଧାଳୁମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି। ସମ୍ବାଦ ଶେଷ ହେଲା।